ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆରମ୍ଭ ହେଲା ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା. ବୈଠକରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଙ୍ଗୋଲିଆ ରାଷ୍ଟ୍ରପତି. ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି ଭାରତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ବିହାର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀ ଚୟନ ନେଇ ରାଜନୈତିକ ଉଷ୍ମତା ଜାରି. ଭାରତର 3 କାଶ ସିରପକୁ ବ୍ୟବହାର ନ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଏବଂ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ 7 ପରାସ୍ତ କଲା ଭାରତ. ନୂଆଦିଲ୍ଲୀରେ ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଜାରି ରହିଛି. ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମଙ୍ଗୋଲିଆ ରାଷ୍ଟ୍ରପତି ଖୁରେନ୍ସୁଖ୍ ଉଖନା ଉପସ୍ଥିତ ଅଛନ୍ତି. ଉଭୟ ଦେଶର ପ୍ରତିନିଧି ଭାରତ ଓ ମଙ୍ଗୋଲିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରୁଛନ୍ତି. ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି. ମଙ୍ଗୋଲିଆ ରାଷ୍ଟ୍ରପତି ଆଜି ସକାଳେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ସମ୍ପ୍ରତି ମଙ୍ଗୋଲିଆ ରାଷ୍ଟ୍ରପତି 4 ଭାରତ ଗସ୍ତରେ ଆସିଛନ୍ତି. ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ. ଶ୍ରୀମତୀ ମୁର୍ମୁ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଏକ ନୈଶଭୋଜିର ଆୟୋଜନ କରିଛନ୍ତି. ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହିତ ସେଠାକାର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ବରିଷ୍ଠ ଅଧିକାରୀ, ବ୍ୟାବସାୟିକ ନେତୃବୃନ୍ଦ ତଥା ସାଂସ୍କୃତିକ ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି. ଏଠାରେ ସୂଚନା ଦିଆଯାଇପାରେ 1955 ଭାରତ ମଙ୍ଗୋଲିଆ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହୋଇଛି. ଗତ 2 ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା, ସଂସଦୀୟ ବ୍ୟାପାର, ଶକ୍ତି, ଖଣିଜ ପଦାର୍ଥ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ଜାରି ରହିଛି. କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆନ୍ଧ୍ରପ୍ରଦେଶରେ ଗୁଗୁଲ୍ ଦ୍ୱାରା ନୂଆ ଗିଗାୱାଟ୍ ସ୍କେଲ୍ ଏଆଇ ହବ୍ ସ୍ଥାପନ ଘୋଷଣା ଭାରତର କୃତ୍ରିମ ବୁଦ୍ଧିମତା ଅଭିଯାନକୁ ଆହୁରି ଦୃଢ଼ କରିବ. ଗୁଗୁଲ୍ ଆସନ୍ତା 5 ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ 15 ଆମେରିକୀୟ ଡଲାର ବିନିଯୋଗ କରି ଏକ ଗିଗାୱାଟ୍ ସ୍କେଲ୍ କୃତ୍ରିମ ବୁଦ୍ଧିମତା କେନ୍ଦ୍ର ସ୍ଥାପନ କରିବାକୁ ଘୋଷଣା କରିଛନ୍ତି. ଆମେରିକା ବାହାରେ ଗୁଗୁଲ୍ ଏହି ସର୍ବବୃହତ୍ ଏଆଇ ହବ୍ ସ୍ଥାପନ କରିବ ବୋଲି ଜଣାପଡ଼ିଛି. ଆଜି ନୂଆଦିଲ୍ଲୀରେ ଭାରତ ଏଆଇ ଶକ୍ତି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି କେନ୍ଦ୍ର ସ୍ଥାପନ ହେଲେ ଭାରତର ଏଆଇ ଅଭିଯାନକୁ ଅନେକଗୁଡ଼ିଏ କ୍ଷେତ୍ରରେ ଶକ୍ତି ମିଳିବ. ସେ କହିଛନ୍ତି, ଆଜିର ବିଶ୍ୱରେ କୃତ୍ରିମ ବୁଦ୍ଧିମତା ମୌଳିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିଛି. ଏହି ଅବସରରେ ସେ ଆଇଟି ବୃତ୍ତିଧାରୀମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେବା ଲାଗି ଗୁଗୁଲ୍କୁ ଅନୁରୋଧ କରିଛନ୍ତି. ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ସେବା ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭା ହୋଇଛି। ସେ କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଏ କ୍ଷେତ୍ରରେ ଅଧିକ ପାରଦର୍ଶୀ ଏବଂ ପାରଙ୍ଗମ କରିବା ତଥା ନିଯୁକ୍ତି କ୍ଷେତ୍ରରେ ସମ୍ଭାବନା ସୃଷ୍ଟି ଦିଗରେ କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇ ନୀତି ନିର୍ଦ୍ଧାରଣ ଏବଂ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ଆଧୁନିକତା ଆଣିବା ଲାଗି କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଶାହା କହିଛନ୍ତି, ଆତଙ୍କବାଦୀମାନଙ୍କ ଧମକରୁ ଦେଶକୁ ସୁରକ୍ଷା ଦେବା ଲାଗି ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ହରିୟାଣାର ମାନେଶ୍ୱରଠାରେ ଜାତୀୟ ସୁରକ୍ଷା ବଳ ଏନ୍ଏସ୍ଜିର 41 ପ୍ରତିଷ୍ଠା ଦିବସରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଦେଶରେ ଆତଙ୍କବାଦ ଏବଂ ସଂଗଠିତ ଅପରାଧ ବିରୋଧରେ ଲଢ଼େଇ କରିବା କ୍ଷେତ୍ରରେ ଏନ୍ଏସ୍ଜି ଆଗରେ ରହିଛି। ସେ କହିଛନ୍ତି, ଖୁବ୍ ଶୀଘ୍ର ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏନ୍ଏସ୍ଜିର ଏକ ଶାଖା ଖୋଲାଯିବ। କାର୍ଯ୍ୟକ୍ରମରେ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ସେ କହିଛନ୍ତି, ସେହି ପ୍ରଶିକ୍ଷଣ କେନ୍ଦ୍ରରେ ଆତଙ୍କବାଦ ବିରୋଧୀ ଲଢ଼େଇ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।
वो सेंटर से इर्द गिर्द का एक जोन तय कर लिया जाएगा और वो स्पेशल कंपोजिट ग्रुप वो जोन पर आने वाले किसी भी अकस्मात आतंकी हमलों को मुंह तोड़ जवाब देने के लिए हमेशा उपलब्ध रहेंगे। तो एक प्रकार से देश के 6 में 6 में एनएसजी के एसएसजी हमेशा देश की सुरक्षा में तैनात रहेंगे।
आपण माने संवाद सुनिछंती आकाशवाणी रो। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ୍ ମୁତାକ୍କି କହିଛନ୍ତି, ପାକିସ୍ତାନ ସହିତ ସୀମା ସଂଘର୍ଷ ସମୟରେ ଆଫଗାନିସ୍ତାନ ନିଜର ଲକ୍ଷ୍ୟ ହାସଲ କରିପାରିଛି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପାକିସ୍ତାନର ଆକ୍ରମଣ ପରେ ହିଁ ଆଫଗାନିସ୍ତାନ ଏକ ସାମରିକ ଅପରେସନ୍ କାର୍ଯ୍ୟକାରୀ କରିଥିଲା। କତାର ଓ ଅନ୍ୟାନ୍ୟ ଆରବ ଦେଶ ଭଳି ଆଫଗାନିସ୍ତାନର ବନ୍ଧୁରାଷ୍ଟ୍ରଗୁଡ଼ିକ ଏହି ଯୁଦ୍ଧକୁ ବନ୍ଦ କରିବା ଲାଗି ପରାମର୍ଶ ଦେଇଥିଲେ। ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ଏବଂ ଅନ୍ୟ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କ ପାଇଁ କଟକଣା ଜାରି କରିଛନ୍ତି। ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ସମେତ କୌଣସି ଇଣ୍ଟରନେଟ୍ ଭିତ୍ତିକ ୱେବ୍ସାଇଟ୍ରେ ରାଜନୈତିକ ବିଜ୍ଞାପନ ପ୍ରକାଶ ନ କରିବାକୁ କମିଶନ କହିଛନ୍ତି। ମିଡିଆ ସାର୍ଟିଫିକେସନ୍ ଏବଂ ମନିଟରିଂ କମିଟିର ପୂର୍ବ ସାର୍ଟିଫିକେସନ୍ ବିନା ବିଜ୍ଞାପନ ପ୍ରକାଶନ ଉପରେ କମିଶନ ରୋକ ଲଗାଇଛନ୍ତି। ଆୟୋଗ କହିଛନ୍ତି ଯେ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜନୈତିକ ବିଜ୍ଞାପନର ପୂର୍ବ ପ୍ରାମାଣୀକରଣ ପାଇଁ ଜିଲ୍ଲା ଏବଂ ରାଜ୍ୟସ୍ତରରେ କମିଟି ଗଠନ କରାଯାଇଛି। ନିର୍ବାଚନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ପ୍ରବେଶକୁ ଦୃଷ୍ଟିରେ ରଖି ଆୟୋଗ ପ୍ରାର୍ଥୀମାନଙ୍କୁ ନାମାଙ୍କନ ଦାଖଲ କରିବା ସମୟରେ ସେମାନଙ୍କର ପ୍ରାମାଣିକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡ଼ିକର ବିବରଣୀ ସଂଲଗ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ କହିଛନ୍ତି, ବିଧାନସଭା ନିର୍ବାଚନ ଶେଷ ହେବାର 75 ଦିନ ମଧ୍ୟରେ ରାଜନୈତିକ ଦଳମାନେ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ସମେତ ଇଣ୍ଟରନେଟ୍ ମାଧ୍ୟମରେ ହୋଇଥିବା ପ୍ରଚାର ଖର୍ଚ୍ଚର ବିବରଣୀ ଦାଖଲ କରିବା ଉଚିତ। ବିହାର ବିଧାନସଭା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଜନତା ଦଳ ୟୁନାଇଟେଡ୍ର ଜାତୀୟ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ନିଜ ବାସଭବନରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକ ଡାକିଛନ୍ତି। ଅନ୍ୟପକ୍ଷରେ ରତ୍ନେଶ ସଦାଙ୍କୁ ଦଳୀୟ ନିର୍ବାଚନୀ ଚିହ୍ନ ପ୍ରଦାନ କରାଯାଇଛି। ବରିଷ୍ଠ ବିଜେପି ନେତା ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଲୋକ ଜନଶକ୍ତି ପାର୍ଟି ଆର୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସମସ୍ତ ସିଟ୍ ଆବଣ୍ଟନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଶେଷ ହୋଇଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସଭାପତି ଉପେନ୍ଦ୍ର କୁଶୱାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ସହିତ ଦଳ ଦୃଢ଼ ଭାବରେ ଛିଡ଼ା ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଲ୍ଡ ରିଫ୍ କପ୍ ସିରପ୍ ସମେତ ଭାରତରେ ପ୍ରସ୍ତୁତ ହେଉଥିବା ଅନ୍ୟ 3 କପ୍ ସିରପ୍ ଚିହ୍ନଟ କରିଛି, ଯାହା ସଠିକ୍ ମିଶ୍ରଣରେ ପ୍ରସ୍ତୁତ ହେଉନାହିଁ। ସଂଗଠନ ପକ୍ଷରୁ ଏନେଇ ସତର୍କତା ସ୍ୱରୂପ ଏହି କପ୍ ସିରପ୍ଗୁଡ଼ିକ ବ୍ୟବହାର ନ କରିବା ଲାଗି କହିଛି। ଏହାଦ୍ୱାରା ସ୍ୱାସ୍ଥ୍ୟବତା ଅତ୍ୟନ୍ତ ଖରାପ ହେବାର ସମ୍ଭାବନା ରହିଥିବା ହୁ କହିଛି। ସଂଗଠନ ପକ୍ଷରୁ ବିଶ୍ୱର ସମସ୍ତ ଦେଶକୁ ଏହିଭଳି କପ୍ ସିରପ୍କୁ ଚିହ୍ନଟ କରି ରିପୋର୍ଟ ପ୍ରଦାନ ଲାଗି କୁହାଯାଇଛି। 2 କମ୍ ବୟସର ଶିଶୁ ଏବଂ ବିଶେଷ କ୍ଷେତ୍ରରେ 5 କମ୍ ବୟସର ଶିଶୁମାନଙ୍କ କ୍ଷେତ୍ରରେ ଏହି ପ୍ରକାର କପ୍ ସିରପ୍ ବ୍ୟବହାର ନ କରିବା ଏବଂ ଚିକିତ୍ସକମାନେ ସେମାନଙ୍କୁ ଏହି କପ୍ ସିରପ୍ ବ୍ୟବହାର ଲାଗି ନ ଲେଖିବାକୁ ସଂଗଠନ କହିଛି। ଏହି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସଂଗଠନ ଶ୍ରେସନ୍ ଫାର୍ମାସ୍ୟୁଟିକାଲ୍ସର କୋଲ୍ଡରିଫ୍ କପ୍ ସିରପ୍, ରେଡ୍ନେକ୍ସ ଫାର୍ମାସ୍ୟୁଟିକାଲ୍ସର ରେଫିଫ୍ରେସ୍ ଟିଆର୍ ଏବଂ ସେଫ୍ ଫାର୍ମାର ରିଲାଇଫ୍ କପ୍ ସିରପ୍ ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି। ଗତ ସପ୍ତାହରେ ମଧ୍ୟପ୍ରଦେଶରେ କୋଲ୍ଡରିଫ୍ ସିରପ୍ ବ୍ୟବହାର କରି ଅନେକ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ତାମିଲନାଡୁରେ ପ୍ରସ୍ତୁତ ହେଉଥିବା ଏହି କପ୍ ସିରପ୍ ଡାଇ ଇଥାଲେନ୍ ଗ୍ଲାଇକୋଡ୍ ନାମକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସି ନକାରାତ୍ମକ ଫଳ ଦେଇଥିବା ଜଣାପଡ଼ିଛି। ଏହି କପ୍ ସିରପ୍ ପ୍ରସ୍ତୁତ କରୁଥିବା କମ୍ପାନୀର ମାଲିକ ଜି ରଙ୍ଗନାଥନଙ୍କୁ ଗିରଫ କରାଯାଇଛି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 7 ପରାସ୍ତ କରିବା ପରେ ଭାରତ 2-0 ସିରିଜ୍ ହାସଲ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ଆଜି ମ୍ୟାଚ୍ର 5 ଦିନରେ 121 ରନ୍ର ଲକ୍ଷ୍ୟ ହାସଲ କରିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ 58 ରନ୍ କରି ଅପରାଜିତ ଥିବାବେଳେ ସାଇ ସୁଦର୍ଶନ 39 ରନ୍ କରିଛନ୍ତି। ଆଇସିସି ମହିଳା ଦିନିକିଆ କ୍ରିକେଟ୍ ୱାର୍ଲ୍ଡକପ୍ରେ ଆଜି କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3 ଆରମ୍ଭ ହେବ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ 3 ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆରମ୍ଭ ହେଲା ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା। ବୈଠକରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଙ୍ଗୋଲିଆ ରାଷ୍ଟ୍ରପତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି ଭାରତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀ ଚୟନ ନେଇ ରାଜନୈତିକ ଉଷ୍ମତା ଜାରି। ଭାରତର 3 କାଶ ସିରପ୍କୁ ବ୍ୟବହାର ନ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଏବଂ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ 7 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।